ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, G20 ଶିଖର ସମ୍ମିଳନୀର ଆଜି ଦ୍ୱିତୀୟ ଦିନରେ ସ୍ଥାୟୀ ବିକାଶ ଏବଂ ଶକ୍ତି ପରିବର୍ତ୍ତନ ଉପରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ. ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଆସନ୍ତାକାଲି ହେବାକୁ ଥିବା ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ. ଭଗବାନ ବିର୍ସାମୁଣ୍ଡାଙ୍କ ପଥକୁ ଅନୁସରଣ କରି ସମଗ୍ର ଦେଶରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଳନ କରାଯାଉଛି ଜନଜାତୀୟ ଗୌରବ ପଖୱାଡ଼ା ଦିବସ. ଜାତୀୟ ରାଜଧାନୀ ଅଞ୍ଚଳରେ ଗୁରୁତର ପ୍ରଦୂଷଣ ସ୍ତରକୁ ହ୍ରାସ କରିବା ପାଇଁ କୃତ୍ରିମ ବର୍ଷା କରାଇବାକୁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିଲେ ଦିଲ୍ଲୀ ସରକାର. ଏବଂ ମହିଳା ଏସିଆ ହକି ଚମ୍ପିୟନ୍ସ ଟ୍ରଫି 2024 ସେମିଫାଇନାଲ୍ ମ୍ୟାଚ୍ରେ ଜାପାନକୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଲା ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲ୍ର ରିଓ ଡି ଜେନେରିଓ ସହରରେ ଚାଲିଥିବା G20 ଶିଖର ସମ୍ମିଳନୀର ଆଜି ଦ୍ୱିତୀୟ ଦିନରେ ସ୍ଥାୟୀ ବିକାଶ ଏବଂ ଶକ୍ତି ପରିବର୍ତ୍ତନ ଉପରେ ପ୍ରଥମ ଅଧିବେଶନରେ ସମ୍ବୋଧିତ କରିବେ. ଦ୍ୱିତୀୟ ଅଧିବେଶନରେ ଡିଜିଟାଲ୍ ଭିତ୍ତିଭୂମି ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି. ଶ୍ରୀ ମୋଦି ଏହି ଅଧିବେଶନରେ ଅଂଶଗ୍ରହଣ କରିବା ଅବସରରେ ବ୍ରାଜିଲ୍, ଆର୍ଜେଣ୍ଟିନା, ଚିଲି ଏବଂ ଅଷ୍ଟ୍ରେଲିଆର ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପକ୍ଷୀୟ ଆଲୋଚନା କରିବେ. ଭାରତ ବ୍ରାଜିଲ୍ ଦକ୍ଷିଣ ଆଫ୍ରିକା ଫୋରମ୍ର IBS ମିଳିତ ଘୋଷଣାନାମା ମଧ୍ୟ ଆଜି ପ୍ରକାଶ ପାଇବାର ସମ୍ଭାବନା ରହିଛି. ଏହି ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ଆଚାର୍ଯ୍ୟ ଜୋନ୍ସ ମେସିଟିଙ୍କ ଶିଷ୍ୟମାନେ ରାମାୟଣ ନାଟକ ପ୍ରଦର୍ଶନ କରିବେ. ପରେ ପ୍ରଧାନମନ୍ତ୍ରୀ ତିନି ଦେଶର ଯାତ୍ରାର ଅନ୍ତିମ ଚରଣରେ ଗୁଆନା ଅଭିମୁଖେ ଯାତ୍ରା କରିବେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସ୍ୱତନ୍ତ୍ର, ଉନ୍ମୁକ୍ତ ଏବଂ ସୁରକ୍ଷିତ ସାମୁଦ୍ରିକ ଯୋଗାଯୋଗରେ ଭାରତର ଦୃଷ୍ଟିକୋଣକୁ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଉଛି. ନୂଆଦିଲ୍ଲୀରେ ଅନୁଷ୍ଠିତ ସାଗର ମନ୍ଥନ ଦ ୱେସେନ୍ସ ଡାଇଲଗ୍ ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରିଥିବାରୁ ବନ୍ଦର, ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟର ଉଦ୍ୟମକୁ ଶ୍ରୀ ମୋଦି ପ୍ରଶଂସା କରିବା ଅବସରରେ ଏହା କହିଛନ୍ତି. ସେ କହିଛନ୍ତି, ସାଗର ମନ୍ଥନର ସଫଳତା ଅବସରରେ ଭବିଷ୍ୟତରେ ସାମୁଦ୍ରିକ ବାଣିଜ୍ୟ କାରବାରରେ ଭାଗିଦାରିତା ବୃଦ୍ଧି ପାଇବାର ଆଶା ସଞ୍ଚାର ହୋଇଛି. ଶ୍ରୀ ମୋଦି କହିଛନ୍ତି, ଏହି ସାଗର ମନ୍ଥନ ଅଭିଯାନର ଉଦ୍ଦେଶ୍ୟ ହେଉଛି ଭବିଷ୍ୟତ ଏବଂ ବିକାଶ ଦୃଷ୍ଟିକୋଣକୁ ବ୍ୟାପକ କରି ବିଭିନ୍ନ ଦେଶର ବାଣିଜ୍ୟିକ ଚିନ୍ତାଧାରାକୁ ଗ୍ରହଣ କରି ଭାରତ ତା'ର ଅଭିବୃଦ୍ଧି ହାସଲ କରିବ. ଝାଡ଼ଖଣ୍ଡରେ ଆସନ୍ତାକାଲି ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି. ଏହି ପର୍ଯ୍ୟାୟରେ ଆସନ୍ତାକାଲି 12 ଜିଲ୍ଲାର ମୋଟ 38 ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ। ସକାଳ 7:00 ସନ୍ଧ୍ୟା 5:00 ପର୍ଯ୍ୟନ୍ତ ଏହି ମତଦାନ ଚାଲିବ। ତେବେ ନକ୍ସଲ ପ୍ରଭାବିତ 31 ବୁଥରେ ସୁରକ୍ଷା କାରଣରୁ ଅପରାହ୍ନ 4:00 ପର୍ଯ୍ୟନ୍ତ ମତଦାନ କରାଯିବ। ଏହି ନିର୍ବାଚନରେ 55 ଜଣ ମହିଳାଙ୍କ ସମେତ 528 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 1,23,00,000 ଅଧିକ ଭୋଟର ଏହି ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ମୁଖ୍ୟ ନିର୍ବାଚନ ଅଧିକାରୀ କେ ରବିକୁମାର ନିର୍ଭୀକ ଭାବରେ ଭୋଟ୍ ଦେବାକୁ ମତଦାତାମାନଙ୍କୁ ନିବେଦନ କରିଛନ୍ତି। ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥ୍ରେ ଅର୍ଦ୍ଧସାମରିକ କେନ୍ଦ୍ରୀୟ ବାହିନୀର ଯବାନମାନଙ୍କୁ ମୁତୟନ କରାଯାଇଛି। ମତଦାତାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ଆନ୍ତଃଜିଲ୍ଲା ସୀମାକୁ ସିଲ୍ କରାଯିବା ସହ ଅନୁପ୍ରବେଶକାରୀ ଅସାମାଜିକ ତତ୍ତ୍ୱକୁ ରୋକିବା ପାଇଁ ବିହାର ଓ ପଶ୍ଚିମବଙ୍ଗର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ମିଳିତ ଅପରେସନ୍ ଆରମ୍ଭ ହୋଇଛି। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ହେଲିକପ୍ଟରଗୁଡ଼ିକୁ ନିୟୋଜନ କରାଯିବ ବୋଲି ସୂଚନା ମିଳିଛି। ମହାରାଷ୍ଟ୍ର ବିଧାନସଭାର 288 ଆସନ ନିମନ୍ତେ ଆସନ୍ତାକାଲି ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶାସକ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ କ୍ଷମତା ବଜାୟ ରଖିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ମହାବିକାଶ ଅଘାଡ଼ି ମେଣ୍ଟ ରାଜ୍ୟରେ ପୁଣି କ୍ଷମତାକୁ ଫେରିବା ଲାଗି ଉଦ୍ୟମ କରୁଛି। ଆସନ୍ତାକାଲି 4,136 ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଣ୍ଣୟ ହେବ। ଏ ନିର୍ବାଚନରେ 2,086 ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ବିଜେପି 149 ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଶିବସେନା 81 ଏବଂ ଅଜିତ ପାୱାର ନେତୃତ୍ୱାଧୀନ ଏନ୍ସିପି 68 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି କଂଗ୍ରେସ 101 ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଶିବସେନା 95 ଓ ଶରଦ ପାୱାର ଏନ୍ସିପି 86 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ବହୁଜନ ସମାଜବାଦୀ ପାର୍ଟି ଏବଂ AIMIM ମଧ୍ୟ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବହୁଜନ ସମାଜବାଦୀ 237 ଆସନରେ ପ୍ରାର୍ଥୀ ଦେଇଥିବା ବେଳେ AIMIM 17 ଆସନରେ ପ୍ରାର୍ଥୀ ଦେଇଛି। ଆସନ୍ତା 23 ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଞ୍ଜାବରେ 4 ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୁକ୍ତ ନିରପେକ୍ଷ ଏବଂ ସ୍ୱଚ୍ଛ ଉପନିର୍ବାଚନ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ କମିଶନ ସମସ୍ତ ପ୍ରସ୍ତୁତି କରିଛନ୍ତି। ହୋସିଆରପୁରର ଚାବେୱାଲ, ଗୁରୁଦାସପୁରର ଡେରା ବାବା ନାନକ, ଶ୍ରୀ ମୁକ୍ତସର ସାହିବର ଗିଦରବା ଏବଂ ବର୍ଣ୍ଣାଲର ପ୍ରାୟ 7 ଲକ୍ଷ ଭୋଟର ଆସନ୍ତାକାଲି ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ଏହି ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ରାଜ୍ୟର ଅନ୍ୟ ଏକ ପ୍ରମୁଖ ରାଜନୈତିକ ଦଳ ଶିରୋମଣି ଅକାଳୀ ଦଳ ଏହି ନିର୍ବାଚନରେ ଭାଗ ନ ନେବାକୁ ନିଷ୍ପତ୍ତି ନେଇଛି। ନିର୍ବାଚନକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ 70 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ 6000ରୁ ଅଧିକ ରାଜ୍ୟ ପୁଲିସ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ଏବଂ ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ 3800ରୁ ଅଧିକ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଭଗବାନ ବିର୍ସାମୁଣ୍ଡାଙ୍କ ପଥକୁ ଅନୁସରଣ କରି ସମଗ୍ର ଦେଶରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ଜନଜାତୀୟ ଗୌରବ ପଖୱାଡ଼ା ଦିବସ ପାଳନ କରାଯାଉଛି। ଭାରତରେ ଥିବା ଆଦିବାସୀମାନଙ୍କ ଉଚ୍ଚ ଐତିହ୍ୟ ଏବଂ ସେମାନଙ୍କ ଅବଦାନକୁ ସମ୍ମାନ ଜଣାଇ ସମଗ୍ର ଦେଶରେ ଏହି ଦିବସ ପାଳନ କରାଯାଉଛି। ଆମ ସମ୍ଭାଦଦାତା ଜଣାଇଛନ୍ତି, ସରକାର ଏହି ଅବସରରେ ଆଦିବାସୀମାନଙ୍କ ବିକାଶ ପାଇଁ ଅନେକ ଯୋଜନାର ଲୋକାର୍ପଣ କରିଛନ୍ତି। ଆଦିବାସୀମାନଙ୍କର ଅର୍ଥନୈତିକ ସଶକ୍ତିକରଣ ଏବଂ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ। ଜାତୀୟ ବାଉଁଶ ଯୋଜନା ଅଧୀନରେ ସରକାର ଆଦିବାସୀମାନଙ୍କ ପାଇଁ ବାଉଁଶ ଚାରା ରୋପଣ କରି ନୂତନ ଆୟ ସୁଯୋଗ ସୃଷ୍ଟି କରୁଛନ୍ତି। ବନଧନ ବିକାଶ କେନ୍ଦ୍ରରୁ 45 ଲକ୍ଷରୁ ଉର୍ଦ୍ଧ୍ୱ ଆଦିବାସୀ ହିତାଧିକାରୀମାନେ ଜଙ୍ଗଲ ଜାତୀୟ ଉତ୍ପାଦ ପାଇବା ପାଇଁ ସହାୟତା ପାଇଛନ୍ତି। ପିଏମ୍ କିଷାନ ଯୋଜନା ଅଧୀନରେ ପ୍ରାୟ 1,20,00,000 ଆଦିବାସୀ ଚାଷୀ କୃଷିରେ ପୁଞ୍ଜିନିବେଶ କରି ଅଧିକ ଉତ୍ପାଦନ ପାଇବା ପାଇଁ ଅର୍ଥନୈତିକ ସହାୟତା ମଧ୍ୟ ପାଇଛନ୍ତି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ସରକାର ସ୍ଥାୟୀ ଏବଂ ଲାଭଦାୟକ କୃଷି ବ୍ୟବସ୍ଥା ପ୍ରଚଳନ କରି ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ଅଟନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବୈଶ୍ୱିକ ମୃତ୍ତିକା ସମ୍ମିଳନୀ 2024 ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇ ଶ୍ରୀ ଚୌହାନ କହିଛନ୍ତି, ଏବେ ସମଗ୍ର ବିଶ୍ୱରେ ଉର୍ବର ମୃତ୍ତିକା ଉପଲବ୍ଧ ନ ହେବା ଏକ ଚିନ୍ତାଜନକ ବିଷୟ ଭାବେ ଉଭା ହୋଇଛି। ଦେଶରେ ପାଖାପାଖି 30% ମୃତ୍ତିକା କ୍ଷୟ ହୋଇଯାଉଥିବା ବେଳେ ଅତ୍ୟଧିକ ରାସାୟନିକ ସାରର ପ୍ରୟୋଗ ମୃତ୍ତିକାର ଉର୍ବରତାକୁ ନଷ୍ଟ କରୁଛି। ଶ୍ରୀ ଚୌହାନ କହିଛନ୍ତି, ସରକାର ଦେଶରେ ଜୈବିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। ଏ ଦିଗରେ ଛାତ୍ରୀମାନେ ଏବଂ ଗବେଷକମାନେ ଏହି ବିଷୟ ଉପରେ ଅଧିକ ଗବେଷଣା କରି ଦେଶରେ ମୃତ୍ତିକା ଉର୍ବରତା ବୃଦ୍ଧି କରିବା ଉପରେ ଧ୍ୟାନ ଦେବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। କୃଷକମାନଙ୍କୁ ଶିକ୍ଷା, ପ୍ରୋତ୍ସାହନ ଏବଂ ଆଧୁନିକ ବୈଜ୍ଞାନିକ ଜ୍ଞାନକୌଶଳର ଆଧାରରେ ସଶକ୍ତ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜାତୀୟ ରାଜଧାନୀ ଅଞ୍ଚଳରେ ଗୁରୁତର ପ୍ରଦୂଷଣ ସ୍ତରକୁ ହ୍ରାସ କରିବା ପାଇଁ ଦିଲ୍ଲୀ ସରକାର କୃତ୍ରିମ ବର୍ଷା କରାଇବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିଛନ୍ତି। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ପତ୍ର ଲେଖି ଏ ସମ୍ପର୍କରେ ଏକ ଜରୁରୀକାଳୀନ ବୈଠକ ଡାକିବାକୁ ଅନୁରୋଧ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ରାୟ କହିଛନ୍ତି, ଏ ବିଷୟରେ ବିଶେଷଜ୍ଞମାନଙ୍କ ସହ ଆଲୋଚନା ହୋଇଛି ଏବଂ ଜାତୀୟ ରାଜଧାନୀ ଅଞ୍ଚଳରେ କୃତ୍ରିମ ବର୍ଷା କରାଇ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଜରୁରୀ ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି। ବିହାରର ରାଜଗୀର ହକି ଷ୍ଟାଡିୟମରେ ଅନୁଷ୍ଠିତ ମହିଳା ଏସିଆ ହକି ଚାମ୍ପିୟନ୍ସ ଟ୍ରଫି 2024 ସେମିଫାଇନାଲ୍ ମ୍ୟାଚ୍ରେ ଭାରତ ଜାପାନକୁ 2-0 ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। ପୂର୍ବରୁ ଆଜି ଅନୁଷ୍ଠିତ ଅନ୍ୟ ଏକ ସେମିଫାଇନାଲ୍ରେ ଚୀନ୍ ମାଲେସିଆକୁ 3-1 ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛି। ରାଜଗୀର ହକି ଷ୍ଟାଡିୟମରେ ଆସନ୍ତାକାଲି ଅପରାହ୍ନ 4:45 ଭାରତ ଏବଂ ଚୀନ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ବ୍ରୋଞ୍ଜ ପଦକ ଆସନ୍ତାକାଲି ଅପରାହ୍ନ 2:15 ମାଲେସିଆ ଜାପାନକୁ ଭେଟିବ। ଚୀନ୍ର ସେନ୍ଜେନ୍ଠାରେ ଚାଲିଥିବା ଚୀନ୍ ଓପନ୍ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ମିକ୍ସ ଡବଲ୍ ଖେଳାଳି ବି ସୁମିତ୍ ରେଡ୍ଡି ଏବଂ ଏନ୍ ସିକ୍କି ରେଡ୍ଡି ଯୋଡ଼ି ଯୁକ୍ତରାଷ୍ଟ୍ର ଆମେରିକାକୁ ହରାଇ ବିଜୟ ହାସଲ କରିଛନ୍ତି। 32 ରାଉଣ୍ଡ ଖେଳରେ 23-21, 17-21, 21-17 ସେଟ୍ରେ ଭାରତୀୟ ଯୋଡ଼ି ଆମେରିକୀୟ ଯୋଡ଼ି ପେଜେଲ୍ ସ୍ମିଥ୍ ଏବଂ ଜେନି ଗାଇଙ୍କୁ ପରାସ୍ତ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। G20 ଶିଖର ସମ୍ମିଳନୀର ଆଜି ଦ୍ୱିତୀୟ ଦିନରେ ସ୍ଥାୟୀ ବିକାଶ ଏବଂ ଶକ୍ତି ପରିବର୍ତ୍ତନ ଉପରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଆସନ୍ତାକାଲି ହେବାକୁ ଥିବା ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ। ଭଗବାନ ବିର୍ସାମୁଣ୍ଡାଙ୍କ ପଥକୁ ଅନୁସରଣ କରି ସମଗ୍ର ଦେଶରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଳନ କରାଯାଉଛି ଜନଜାତୀୟ ଗୌରବ ପଖୱାଡ଼ା ଦିବସ। ଜାତୀୟ ରାଜଧାନୀ ଅଞ୍ଚଳରେ ଗୁରୁତର ପ୍ରଦୂଷଣ ସ୍ତରକୁ ହ୍ରାସ କରିବା ପାଇଁ କୃତ୍ରିମ ବର୍ଷା କରାଇବାକୁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିଲେ ଦିଲ୍ଲୀ ସରକାର ଏବଂ ମହିଳା ଏସିଆ ହକି ଚାମ୍ପିୟନ୍ସ ଟ୍ରଫି 2024 ସେମିଫାଇନାଲ୍ ମ୍ୟାଚ୍ରେ ଜାପାନକୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଲା ଭାରତ। ସମ୍ବାଦ ଶେଷ ହେଲା।